ପି ହ୍ରିତିକ ରୋଶନ, SI ୱାର୍ଡ ନମ୍ବର 42। ଆମର ଦୁଇଟା ସେଲ୍ଟର ହେଇଛି ଏଠି, ଗୋଟେ ହେଉଛି ଲେପର୍ସି କଲୋନି ବୁଦ୍ଧନଗର, ଆଉ ଗୋଟେ ହେଉଛି କମ୍ୟୁନିଟି ସେଣ୍ଟର ବୁଦ୍ଧେଶ୍ୱର କଲୋନି। ଆମର ବୁଦ୍ଧେଶ୍ୱର କଲୋନିରେ ଏଠି DG ଆଣିକି ରଖା ହେଇଛି, ତାଙ୍କ ପାଇଁ ଲୋକମାନଙ୍କ ପାଇଁ ପାଣିର ବ୍ୟବସ୍ଥା ବି ହେଇଛି, ଏଠି ଟଏଲେଟ୍ର ବି ଭଲ ସୁବିଧା ଅଛି, ଆଉ ଏବଂ ଏଠି ଭିତରେ ବହୁତ ଭଲ ସଫା ସୁତୁରା ବି କରାହେଇଛି। ଲୋକମାନଙ୍କ ପାଇଁ ବି ଖାଇବା ବ୍ୟବସ୍ଥା କରାହେଇଛି। ଏଠି ଆପ୍ରୋକ୍ସ 300 to 400 ପିପୁଲ ଲୋକମାନଙ୍କ ପାଇଁ ଏଠି ବ୍ୟବସ୍ଥା କରାଯାଇଛି, ଯେତେବେଳକୁ ସେମାନେ ଆସିବେ ତାଙ୍କ ପାଇଁ ସନ୍ଧ୍ୟାବେଳରେ ଖାଇବା ଏବଂ ଦିନବେଳେ ଖାଇବାର ବ୍ୟବସ୍ଥା ରହିଛି। ଏଠି ଯାହା ବି ପ୍ରୋବ୍ଲେମ୍ ହେବ ତା'ର ବି ଦେଖାରଖା କରିବା ପାଇଁ ସବୁ ଅଫିସର ଏବଂ ପିଲାମାନଙ୍କୁ ଆମର NGO ଏଜେନ୍ସି ତାଙ୍କର ପିଲାମାନଙ୍କୁ ଆଲର୍ଟ କରାହେଇଛି, ଯଦି କୌଣସି ଫ୍ୟୁଚର୍ ପ୍ରୋବ୍ଲେମ୍ ହୁଏ ତେଣୁ ସେମାନେ ସବୁ ହ୍ୟାଣ୍ଡେଲ୍ କରିବା ପାଇଁ ଭଲ ସୁବିଧା କରାହେଇଛି BMC ତରଫରୁ।